ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ପରିସରରେ ଏକ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଅଛି, ଯାହା ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ତଥା ଆଖପାଖ ଜିଲ୍ଲାରୁ ଆସୁଥିବା ସମସ୍ତ ରୋଗୀମାନେ ଚିକିତ୍ସା ସମୟରେ ଉପକୃତ ହେଉଛନ୍ତି। ବାଲେଶ୍ୱର ବୈଶ୍ୟ ଏକ ଶିକ୍ଷାର୍ଥୀ ଏବଂ ବେରୋଜଗାର ଯୁବକମାନଙ୍କ ପାଇଁ ସରକାରୀ ITI କ୍ୟାମ୍ପସ ମାଧ୍ୟମରେ CTTC ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରାଯାଇଅଛି। ନଡ଼ିଆ କତା ଶିଳ୍ପର ବିକାଶ ନିମନ୍ତେ ବାଲେଶ୍ୱର ଷ୍ଟେସନ ଛକ ନିକଟରେ କୟର ବୋର୍ଡ ଏକ୍ସଟେନ୍ସନ୍ ସେଣ୍ଟର ପ୍ରତିଷ୍ଠା କରାଯାଇଅଛି। ଏହାଦ୍ୱାରା ବାଲେଶ୍ୱର ଯୁବକ ଯୁବତୀମାନେ ଆତ୍ମନିର୍ଭର ହୋଇପାରିବେ।